ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ବ୍ରାଜିଲରେ ଅନୁଷ୍ଠିତ G20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ଗୁଆନାକୁ ତିନିଦିନିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ଆଫ୍ରିକାକୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ସହିତ ଶେଷ ହେଲା 29ତମ G20 ସମ୍ମିଳନୀ। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଏଇ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି ମତଦାନ। ଜାତୀୟ କୃଷି ସମ୍ମିଳନୀ 2024 ଆଜିଠାରୁ ଆରମ୍ଭ ହେଉଛି ଜାମ୍ମୁରେ। ଏବଂ ମହିଳା ଏସିଆ ହକି ଚାମ୍ପିୟନ୍ସ ଟ୍ରଫି 2024ର ଆଜି ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଭେଟିବ ଚୀନ୍କୁ। ରିଓ ଡି ଜେନେରିଓଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତ୍ରିଦେଶୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଗୁଆନାକୁ ତିନିଦିନିଆ ଗସ୍ତ କରିଛନ୍ତି। 1968 ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ପ୍ରଥମ ଥର ଲାଗି ସେଠାକୁ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜର୍ଜ ଟାଉନ୍ଠାରେ ଗୁଆନା ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ୍ ଅଲ୍ଲୀଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ସେଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୟାରିକମ୍ ଭାରତ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସମ୍ପୃକ୍ତ ଅଞ୍ଚଳର ରାଷ୍ଟ୍ରଗୁଡ଼ିକ ସହିତ ଭାରତର ବହୁଦିନର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀ ମୋଦି କ୍ୟାରିକମ୍ର ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଗୁଆନା ସଂସଦ ଭବନରେ ସେଠାକାର ସାଂସଦମାନଙ୍କୁ ଉଦ୍ବୋଧନ ଦେବା ସହିତ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍ର ରିଓ ଡି ଜେନେରିଓଠାରେ ଅନୁଷ୍ଠିତ G20 ସମ୍ମିଳନୀର ଦ୍ୱିତୀୟ ଦିନରେ ସ୍ଥାୟୀ ବିକାଶ ଓ ଶକ୍ତି ପରିବର୍ତ୍ତନ ସମ୍ପର୍କିତ ପ୍ରଥମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଗତବର୍ଷ ନିଜ ଅଧ୍ୟକ୍ଷତା ସମୟରେ 2030 ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ତିନିଗୁଣ କରିବା ଏବଂ ଶକ୍ତି କାର୍ଯ୍ୟଦକ୍ଷତାକୁ ଦୁଇଗୁଣ କରିବା ଲାଗି ନିଷ୍ପତ୍ତି ନେଇଥିଲା। ବ୍ରାଜିଲ୍ ନିରନ୍ତର ବିକାଶ ଉପରେ ପ୍ରାଧାନ୍ୟ ଦେବା ସହ ଏହି ନିଷ୍ପତ୍ତିକୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି। ନିରନ୍ତର ବିକାଶ ଦିଗରେ ଭାରତ ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଦେଶର 4 କୋଟି ପରିବାରକୁ ସରକାର ଘର ଯୋଗାଇ ଦେଇଥିବା ବେଳେ 12 କୋଟି ପରିବାରକୁ ଗତ 5 ବର୍ଷ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଯାଇଛି। ସେହିଭଳି 10 କୋଟି ପରିବାରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ସହ 11.5 କୋଟି ପରିବାରକୁ ସରକାରଙ୍କ ପକ୍ଷରୁ ଶୌଚାଳୟ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି 2030 ସୁଦ୍ଧା 500 GW ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲାଗି ଭାରତ ଲକ୍ଷ୍ୟ ରଖିଛି। ସେଥିମଧ୍ୟରୁ 200 GW ଲକ୍ଷ୍ୟ ହାସଲ ହୋଇସାରିଛି। ଏତଦ୍ବ୍ୟତୀତ ଏକ ନିରନ୍ତର ତଥା ସୁରକ୍ଷିତ ବିଶ୍ୱ ଲାଗି ଭାରତ ପକ୍ଷରୁ ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି ମିଳିତ ପ୍ରୟାସ, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ସୂର୍ଯ୍ୟ ଏକ ବିଶ୍ୱ ଏକ ଗ୍ରୀଡ୍ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ବିଶ୍ୱର ନିରନ୍ତର ବିକାଶ ଲାଗି ଗ୍ଲୋବାଲ୍ ସାଉଥ୍, ବିଶେଷକରି ଛୋଟ ଦ୍ୱୀପାଞ୍ଚଳ ବିକାଶଶୀଳ ରାଜ୍ୟଗୁଡ଼ିକ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। 29ତମ G20 ସମ୍ମିଳନୀ ଗତକାଲି ବ୍ରାଜିଲ୍ଠାରେ ଶେଷ ହୋଇଛି। ଏଥିସହିତ ବର୍ତ୍ତମାନର ଅଧ୍ୟକ୍ଷ ତଥା ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡା ସିଲ୍ଭା G20ର ଅଧ୍ୟକ୍ଷ ଦାୟିତ୍ୱ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲୋ ରାମାଫୋସାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଗତକାଲି ଆୟୋଜିତ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଲୁଲା ବ୍ରାଜିଲ୍ର ଅଧ୍ୟକ୍ଷତା କାଳରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ କ୍ଷୁଦା ଓ ଦାରିଦ୍ର୍ୟ ବିପକ୍ଷରେ ବିଶ୍ୱ ମେଣ୍ଟର ଶୁଭାରମ୍ଭ କରାଯିବା ସହ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ଅର୍ଥନୀତି ସମ୍ପର୍କିତ ପ୍ରଥମ ବହୁବିଧ ଚିଠା ମଞ୍ଜୁର କରାଯାଇଛି। ଏଥିସହ ବ୍ରାଜିଲ୍ ପକ୍ଷରୁ ମହିଳା ସଶକ୍ତିକରଣ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା, ଜାତିଗତ ସମାନତାକୁ ପ୍ରୋତ୍ସାହିତ କରିବା ଲାଗି ନିରନ୍ତର ବିକାଶ ଲକ୍ଷ୍ୟ ଧାର୍ଯ୍ୟ, ଟିକା ଓ ଔଷଧର ସ୍ଥାନୀୟ ଆଞ୍ଚଳିକ ଉତ୍ପାଦନ ନିମନ୍ତେ ମିଳିତ ପ୍ରଚେଷ୍ଟା ଓ 2030 ସୁଦ୍ଧା ବିଶ୍ୱ ଅକ୍ଷୟ ଶକ୍ତିକୁ ତିନିଗୁଣ କରିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଆଦି ପଦକ୍ଷେପ ଉପରେ ଶ୍ରୀ ଲୁଲା ଆଲୋକପାତ କରିଛନ୍ତି। G20 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିସ୍ଙ୍କ ସହିତ ଦ୍ୱିତୀୟ ଭାରତୀୟ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶିକ୍ଷା ଓ ଦକ୍ଷତା ବିକାଶ, କ୍ରୀଡ଼ା ଓ ମହାକାଶ ଏବଂ ଜନସମ୍ପର୍କ କ୍ଷେତ୍ରରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ନେତା ଏହି ଅବସରରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ସେହିଭଳି ପ୍ରଥମ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସ୍ୱାକ୍ଷରିତ ହୋଇଥିବା ଅକ୍ଷୟ ଶକ୍ତି ଭାଗିଦାରୀ ଯୋଜନାର ଇତିମଧ୍ୟରେ ଶୁଭାରମ୍ଭ କରାଯାଇଥିବାରୁ ଉଭୟ ନେତା ଏହାର ସ୍ୱାଗତ କରିଛନ୍ତି। G20 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଚିଲିର ରାଷ୍ଟ୍ରପତି ଗ୍ୟାବ୍ରିଏଲ୍ ବୋରିକ୍ ଫଣ୍ଡଙ୍କ ସହିତ ଔଷଧ, ବୈଷୟିକ ଜ୍ଞାନକୌଶଳ ଓ ମହାକାଶ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲେଙ୍କ ସହିତ ପ୍ରତିରକ୍ଷା ଉତ୍ପାଦନ, ବାଣିଜ୍ୟ, ଶକ୍ତି ଓ ସଂସ୍କୃତି ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆଜି ମତଦାନ ଆରମ୍ଭ ହୋଇଛି। ଝାଡ଼ଖଣ୍ଡରେ ଏହି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ 12 ଜିଲ୍ଲାର 38 ବିଧାନସଭା ମଣ୍ଡଳୀରେ ଆଜି ସକାଳ 7 ଭୋଟ୍ଗ୍ରହଣ ଆରମ୍ଭ ହୋଇଛି। ତେବେ ନକ୍ସଲ ପ୍ରଭାବିତ 31 ବୁଥ୍ରେ ସୁରକ୍ଷା କାରଣରୁ ଭୋଟ୍ଗ୍ରହଣ ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଅନ୍ୟ ସମସ୍ତ କେନ୍ଦ୍ରରେ ଏହା ଅପରାହ୍ନ 5 ଶେଷ ହେବ। ଏହି ପର୍ଯ୍ୟାୟରେ ମୋଟ 528 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଆଜିକାର ନିର୍ବାଚନରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାଚସ୍ପତି ରବୀନ୍ଦ୍ରନାଥ ମହାତୋ, ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, ବିରୋଧୀ ଦଳ ନେତା ଅମରନାଥ କୁମାର ବାଉରୀ, ଏଜେଏସ୍ୟୁ ସଭାପତି ସୁଦେଶ କୁମାର ମହାତୋ ଓ କଳ୍ପନା ସୋରେନ ଏବଂ 4 ମନ୍ତ୍ରୀ ଇରଫାନ ଆନ୍ସାରୀ, ହାଫିଜୁଲ ହାସାନ, ଦୀପିକା ପାଣ୍ଡେ ସିଂ ଓ ବେବି ଦେବୀ ଅନ୍ତର୍ଭୁକ୍ତ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରବି କୁମାର ନିର୍ଭୀକ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି ମତଦାତାଙ୍କୁ ନିବେଦନ କରିଛନ୍ତି। ଆନ୍ତଃଜିଲ୍ଲା ସୀମାକୁ ସିଲ୍ କରାଯିବା ସହିତ ଅନୁପ୍ରବେଶକାରୀ ଓ ଅସାମାଜିକ ତତ୍ତ୍ୱକୁ ରୋକିବା ଲାଗି ରାଜ୍ୟକୁ ଲାଗିଥିବା ବିହାର ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ମିଳିତ ଅପରେସନ୍ ଆରମ୍ଭ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହାରାଷ୍ଟ୍ର ବିଧାନସଭାର ସମସ୍ତ 288 ଆସନ ଲାଗି ଆଜି ଏକକ ପର୍ଯ୍ୟାୟରେ ମତଦାନ କରାଯାଉଛି। ଏହା ସକାଳ 7 ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ରାଜ୍ୟରେ 2086 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ 4136 ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିଲାଗି ରାଜ୍ୟବ୍ୟାପୀ 1,427 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ସେଠାରେ ପ୍ରାୟ 500,000 ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକାଲିଙ୍ଗମ୍ କହିଛନ୍ତି। ଏଥିସହ ମହାରାଷ୍ଟ୍ରର ନାନ୍ଦେଦ ସଂସଦୀୟ ଆସନ ଏବଂ ପଞ୍ଜାବ, ଉତ୍ତରପ୍ରଦେଶ, କେରଳ ଓ ଉତ୍ତରାଖଣ୍ଡର 15 ବିଧାନସଭା ଆସନ ଲାଗି ଆଜି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ସମସ୍ତ ନିର୍ବାଚନର ଭୋଟ୍ ଗଣତି ଆସନ୍ତା ଶନିବାର କରାଯିବା ପରେ ଫଳାଫଳ ଘୋଷଣା କରାଯିବ। ଜାତୀୟ କୃଷି ସମ୍ମିଳନୀ 2024 ଆଜିଠାରୁ ଜାମ୍ମୁରେ ଆରମ୍ଭ ହେବ। ସ୍ଥାନୀୟ ଶେର୍ ଇ କାଶ୍ମୀର କୃଷି ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଜିଠାରୁ 4 ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ବିଶ୍ୱରେ କୃଷି କ୍ଷେତ୍ରରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ଏବଂ ଉତ୍ପାଦନ ବୃଦ୍ଧି କରିବା ଦିଗରେ କୃଷକମାନଙ୍କ ଜ୍ଞାନ ବୃଦ୍ଧି କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ ଓ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ପ୍ରାୟ 15,000 ଚାଷୀ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମହିଳା ଏସିଆ ହକି ଚାମ୍ପିୟନ୍ସ ଟ୍ରଫି 2024 ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ ଚୀନ୍କୁ ଭେଟିବ। ଆଜି ଅପରାହ୍ନ 4:45 ବିହାରର ରାଜଗୀର ହକି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି ଏବଂ ମୋଟ 15 ସହିତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଗତକାଲି ଅନୁଷ୍ଠିତ ସେମିଫାଇନାଲ୍ରେ ଭାରତ ଜାପାନକୁ 2-0 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଚୀନ୍ ମାଷ୍ଟର୍ସ 2024 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଗତକାଲି ସେଞ୍ଜେନ୍ଠାରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତର ଅନୁପମା ଉପାଧ୍ୟାୟ ଚୀନ୍ର ବିୱେନ୍ ଝାଙ୍ଗ୍ଙ୍କୁ 21-17, 8-21 ଓ 22-20 ସେଟ୍ରେ ପରାସ୍ତ କରିଛନ୍ତି। ସେହିଭଳି ଭାରତର ମିକ୍ସ ଡବଲ୍ ଖେଳାଳି ବି ସୁମିତ୍ ରେଡ୍ଡି ଏବଂ ଏନ୍ ସିକି ରେଡ୍ଡି ଯୋଡ଼ି ଯୁକ୍ତରାଷ୍ଟ୍ର ଆମେରିକା ବିରୁଦ୍ଧରେ ବିଜୟ ହାସଲ କରିଛନ୍ତି। ବ୍ରାଜିଲ୍ରେ ଅନୁଷ୍ଠିତ G20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ଗୁଆନାକୁ 3-ଦିନିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ଆଫ୍ରିକାକୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ସହିତ ଶେଷ ହେଲା 29ତମ G20 ସମ୍ମିଳନୀ। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ଏକକ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଏହି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି ମତଦାନ ଏବଂ ମହିଳା ଏସିଆ ହକି ଚାମ୍ପିୟନ୍ସ ଟ୍ରଫି 2024ର ଆଜି ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଭେଟିବ ଚୀନ୍କୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।